ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର, ପହିଲା ମୁଖିଆ ଖବର। କେନ୍ଦ୍ର ସରକାର ଦେଶେ ମହିଳାମାନଙ୍କର ସଶକ୍ତିକରଣ ଲାଗି ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରିଛନ୍ କହିଲେ ପ୍ରଧାନମନ୍ତ୍ରୀ। ବୀମା ସଖୀ ଯୋଜନାର କଲେ ଶୁଭାରମ୍ଭ। ରାଜ୍ୟସଭା ଉପନିର୍ବାଚନ ଲାଗି ଓଡ଼ିଶାନୁ ବିଜେପି ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସୁଜିତ କୁମାର। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇର ନୂଆ ଗଭର୍ଣ୍ଣର ଭାବେ ସଞ୍ଜୟ ମଲହୋତ୍ରା ନିଯୁକ୍ତ। ଆଉର୍ ରାଜ୍ୟର 30 ଜିଲ୍ଲାନ ଖୋଲାଯିବା ମେଡିକାଲ କଲେଜ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଏଥର ପୂରା ଖବର। କେନ୍ଦ୍ର ସରକାର ଦେଶେ ମହିଳାମାନଙ୍କର ସଶକ୍ତିକରଣ ଲାଗି ଭିନ୍ ଭିନ୍ ପ୍ରକାରର ଯୋଜନା କାର୍ଯ୍ୟକାରୀ କରିଛନ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ହରିୟାଣାର ପାନିପତ୍ନ ବୀମା ସଖୀ ଯୋଜନାର ଶୁଭାରମ୍ଭ କରିକରି ଶ୍ରୀ ମୋଦି କହିଛନ୍ ଯେ ଭିନ୍ ଭିନ୍ କ୍ଷେତ୍ରଟି ମହିଳାମାନଙ୍କର ସକ୍ରିୟ ଭାଗ ନେବାରଟା 2047 ବିକଶିତ ଭାରତର ସପନ ସାକାର କରବାର୍ଥି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା। ଜୀବନ ବୀମା ନିଗମର ଏହି ଯୋଜନାଥି 10 ପାସ୍ କରିଥିବାର 18-70 ବଛର ଭିତରେ ମହିଳାଙ୍କର ସଶକ୍ତିକରଣ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ଅଧୀନଥି ପହିଲା 3 ସେମାନଙ୍କର ସ୍ୱତନ୍ତ୍ର ପ୍ରଶିକ୍ଷଣ ସହିତ ଷ୍ଟାଇପେଣ୍ଡର ବ୍ୟବସ୍ଥା କରାଯାଇଛି। ପ୍ରଶିକ୍ଷଣ ଉତ୍ତରୁ ଅଣସ୍ନାତକ ମହିଳା ଜୀବନ ବୀମା ନିଗମର ପ୍ରତିନିଧି ଭାବେ ଆର୍ ସ୍ନାତକ ମହିଳା ନିଗମର ଉନ୍ନୟନ ଅଧିକାରୀ ଭାବେ କାମ କରବାର ସୁଯୋଗ ପାଇବେ। ଏହି ଯୋଜନା ଲାଗି ବଛା ହୋଇଥିବାର କେତେଜଣ ବୀମା ସଖୀଙ୍କୁ ପ୍ରଧାନମନ୍ତ୍ରୀ ସାର୍ଟିଫିକେଟ୍ ଦେଇଛନ୍। କାର୍ଯ୍ୟକ୍ରମଟି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଆର୍ କେତେଜଣ ସଦସ୍ୟ ହରିୟାଣା ରାଜ୍ୟପାଳ ଆର୍ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଓଡ଼ିଶାନ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ଲାଗି ବିଜେପି ପ୍ରାର୍ଥୀ ସୁଜିତ କୁମାର ନାମାଙ୍କନ ପତ୍ର ଦାଖଲ କରିଛନ୍। ରିଟର୍ଣ୍ଣିଂ ଅଫିସର ଅବନିକାନ୍ତ ପଟ୍ଟନାୟକଙ୍କଠାରେ ସେ 2 ନାମାଙ୍କନ ଭରିଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ଶାଖା ସଭାପତି ମନମୋହନ ସାମଲଙ୍କ ସହିତ ସୁଜିତଙ୍କ ପ୍ରସ୍ତାବକ ମନ୍ତ୍ରୀ ଆର୍ ବିଧାୟକମାନେ ଉପସ୍ଥିତ ଥିଲେ। ଇନ ଜନେଇ ଦିଆଯାଇପାରେ ଯେ ଉପନିର୍ବାଚନ ଲାଗି ଆଜ ପହେଲା ବିଜେପି କେନ୍ଦ୍ରୀୟ ଚୟନ କମିଟି ତରଫୁ ସୁଜିତଙ୍କ ପ୍ରାର୍ଥୀତ୍ୱକେ ନେଇକରି ବିଧିବଦ୍ଧ ଘୋଷଣା କରାଯାଇଥିଲା। ଆଇବାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାର ବେଳେ 11 ଦିନ ନାମାଙ୍କନ ପତ୍ର ଯାଞ୍ଚ ଆର୍ 13 ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ଧାରିଜ କରାଯାଇଛି। ଦରକାର ହେଲେ 20 ଦିନ ଉପନିର୍ବାଚନ ହେବା ବୋଲି ଧାରିଜ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇର ନୂଆ ଗଭର୍ଣ୍ଣର ଭାବେ ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରାଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍। ଇ ବାବଦେ କେନ୍ଦ୍ର କାର୍ମିକ ଆର୍ ପ୍ରଶିକ୍ଷଣ ବିଭାଗ ତରଫୁ ଆଜି ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ସଞ୍ଜୟ ମଲହୋତ୍ରା ଆଇବା ବୁଧବାର ଦିନ ଦାୟିତ୍ୱ ନେବେ। ତାଙ୍କର କାର୍ଯ୍ୟକାଳ 3 ତକ ରହିବା। ଇନ ଜନେଇ ଦିଆଯାଇପାରେ ଯେ ଶ୍ରୀ ମଲହୋତ୍ରା 1990 ବ୍ୟାଚ୍ ରାଜସ୍ଥାନ କ୍ୟାଡରର ଆଇଏଏସ୍ ଅଧିକାରୀ। 2019 ଗଲା ମାସ ଶେଷ ତକ ରାଜ୍ୟର 59,437 ଜନ ଅନ୍ଲାଇନ୍ ଠକେଇଥି ଶିକାର ହୋଇଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାତି ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ଶ୍ରୀ ମାଝୀ କହିଛନ୍ ଯେ ଆଘର ବଛର ମାନଙ୍କନୁ 2023 ଅନ୍ଲାଇନ୍ ଠକେଇ ବହୁତ ମାତ୍ରାଥି ବଢ଼ିଥିଲା। 2023 ମସିହାଥି 18,994 ଜନ ଅନ୍ଲାଇନ୍ ଟ୍ରେଡିଂ ଠକେଇଥି ପଡ଼ିଥିବାର ବେଳେ ଇ ବଛର ଗଲା ମାସ ତକ୍ ଇ ସଂଖ୍ୟା 46,270 ପହଞ୍ଚିଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ ଯେ ରାଇଜେ ଏଛେନ୍ 18,441 ମଞ୍ଜୁରୀପ୍ରାପ୍ତ ଗ୍ରାମରକ୍ଷୀ ପଦବୀ ଅଛି। ସେଥିର୍ ଭିତରୁ 9,652 ପଦବୀ ପୂରଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଇ ବାବଦ ଗୋଟିଏ ପ୍ରଶ୍ନର ଉତ୍ତର ଥି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଗ୍ରାମରକ୍ଷୀମାନଙ୍କୁ ଏଛେନ୍ 1800 ମାସିକ ଭତ୍ତା ସହିତ ଫି 2 ଥି ଥରେ 400 ଲେଖା ପୋଷାକ ଭତ୍ତା ଦିଆଯାଉଛି। ରାଜ୍ୟ 295 ଫାଣ୍ଡି କାମ କରୁଛି ଆର୍ ସେଥିର୍ ଭିତରୁ 122 ସହର ଇଲାକାନ ରହିଛେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଆଜି ବିଧାନସଭାତି ଶ୍ରୀ ହରିଚନ୍ଦନ କହିଛନ୍ ଯେ ରାଜ୍ୟ 685 ପୁଲିସ ଥାନା ଆର୍ 145 ବିଟ୍ ହାଉସ୍ ରହିଛି। ନୂଆ ଥାନା ଆର୍ ଫାଣ୍ଡି ଖୋଲିବାର ଲାଗି ରହିଥିବାର ମାର୍ଗଦର୍ଶିକା ଆଧାରଥି ନିଷ୍ପତ୍ତି ନିଆଯିବା ବୋଲି ସେ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ବିଧାନସଭାତି ଆଜ ଶାସକ ଆର୍ ବିରୋଧୀ ଦଳର ସଦସ୍ୟମାନେ ନିଜ ନିଜର ଇଲାକାନ ନୂଆ ଥାନା ଆର୍ ଫାଣ୍ଡି ଖୋଲିବାରକେ ଦାବି କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଖୁବ୍ ଜଲ୍ଦି 5,000 ଡାକ୍ତର ପଦବୀ ପୂରଣ କରାଯିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ବିଧାନସଭାତି ଆଜି ଡକ୍ଟର ମହାଲିଂ କହିଛନ୍ ଯେ ଡାକ୍ତରୀ ନିଯୁକ୍ତି ପ୍ରକ୍ରିୟାଥି ମୁଖ୍ୟମନ୍ତ୍ରୀଙ୍କର ଅନୁରୋଧ ଅନୁସାରେ 2 ସଂଶୋଧନ କରାଯାଇଛି। ଡାକ୍ତରୀ ପଦବୀ ପୂରଣ ସହିତ 3,000 ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତି ଲାଗି ଭିଲ୍ ବିଜ୍ଞାପନ ବାହାରିବା। ରାଜ୍ୟର 30 ଜିଲ୍ଲାର ମେଡିକାଲ କଲେଜ ଖୋଲାଯିବା ବୋଲି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଗୃହନ କହିଛନ୍। 2014 ଉତ୍ରୁ ପାଖାପାଖି 300 କୋଟି ଟଙ୍କା ଖର୍ଚ୍ଚା ଥି 100 ଶଯ୍ୟା ଥିବାର ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି ବୋଲି ସେ କହିଛନ୍। ରାଜ୍ୟ ସରକାର ନାଫେଡ୍ ଜରିଆ ଆଲୁ ଘିନିକରି ଖାଉଟିମାନଙ୍କୁ ଶସ୍ତା ଥି ଯୋଗାଇ ଦେବା ଲାଗି ନେଇଥିବା ନିଷ୍ପତ୍ତି ଅନୁସାରେ ଆଜି ଉତ୍ତରପ୍ରଦେଶରୁ 3 ଗାଡ଼ି 60 ଟନ୍ ଆଲୁ ଭୁବନେଶ୍ୱରକେ ଅଣାଯାଇଛି। ଇସବୁକେ ପହିଲା କ୍ଷେପେ ଭୁବନେଶ୍ୱର, କଟକ, ରାଉରକେଲା, ଜୟପୁର, ବାଲେଶ୍ୱର, ବଲାଙ୍ଗୀର, ସମ୍ବଲପୁର ଆର୍ ବରହମପୁରର ଭିନ୍ ଭିନ୍ ସରକାରୀ ଖୁଚୁରା ଦୋକାନ ଜରିଏ ଖାଉଟିମାନଙ୍କୁ କେଜି ପିଛା 30 ଥି ବିକାଯିବା। ଇନ ଜନେଇ ଦିଆଯାଇପାରେ ଯେ ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଆଗାଡ଼େ ଆର୍ ସହରର ଭିନ୍ ଭିନ୍ ଜାଗାନ ସାଧାରଣ ଲୁକୁ 30 ଥି ଆଲୁ ବିକାଯାଇଛି। ଇଟା ହେବାନୁ ରାଜ୍ୟ ଆଲୁ ସଙ୍କଟ ଦୂର ହୋଇପାରବା ବୋଲି ବିଭାଗ ତରଫରୁ କୁହାଯାଇଛି। ଓଡ଼ିଶା ପୁଲିସ ତରଫ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଇବା ମାର୍ଚ୍ଚ ମାସ 73 ନମ୍ବର ସର୍ବଭାରତୀୟ ହକି ଚାମ୍ପିଅନସିପ୍ 2025 ହେବା। ଇ ଅବସରରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟର ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାରେ ଆଜି ଗୋଟିଏ ତୟାରୀ ବୈଠକ ହୋଇଯାଇଛି। ଏଥି ଚାମ୍ପିଅନସିପ୍କେ ସୁରୁଖୁରୁତି ପରିଚାଳନା କରିବାର ସହିତ ବ୍ୟାପକ ବନ୍ଦୋବସ୍ତର ବ୍ୟବସ୍ଥା କରିବା ଲାଗି ଶ୍ରୀ ଖୁରାନିଆ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଚାମ୍ପିଅନସିପ୍ରେ ଦେଶର 27 ପୁରୁଷ ଦଳ ଆର୍ 10 ମହିଳା ଦଳ ଯୋଗଦେବାର ସମ୍ଭାବନା ରହିଛି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗରନ ଆଇବା 29 ଦୁଇଦିନିଆ ନିଖିଲ ଉତ୍କଳ ଆଇନଜୀବୀ ସଂଘର 53 ନମ୍ବର ବାର୍ଷିକ ସମ୍ମିଳନୀ ହେବା। ଏଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ମନ୍ତ୍ରିମଣ୍ଡଳର କେତେଜଣ ସଦସ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗରନ ଗୋଲାକାଲ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଏଜ୍ ମିଲିତ ଜନଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲାପାଳ ଆର୍ ଏସ୍ପି ଶିବିରମାନଙ୍କେ ଉପସ୍ଥିତ ରହିକରି ଅଭିଯୋଗମାନଙ୍କର ସମାଧାନ କରିବାର ସହିତ ଦରକାରୀ ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକର ରାଜୀବ ଗାନ୍ଧୀ ଭବନଠାରେ 49 ଅଭିଯୋଗର ଶୁଣାଣି କରିକରି ସେ ସବୁର ଜଲ୍ଦି ସମାଧାନ କରିବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଶୁଣାଣି ହେବାର ଆଗରୁ ଅତିରିକ୍ତ ଜିଲ୍ଲାପାଳ ହିତାଧିକାରୀମାନଙ୍କୁ ଟ୍ରାଇ ସାଇକଲ, ଭତ୍ତା ଆର୍ ଆଶାବାଡ଼ି ବାଣ୍ଟିଥିଲେ। ଦେବଗଡ଼ ଜିଲ୍ଲା ବାରକୋଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷନ ଜିଲ୍ଲାପାଳଙ୍କର ଅଭିଯୋଗ ଶୁଣାଣି ଶିବିର ଥି 31 ଅଭିଯୋଗ ଆସିଥିଲା। ଇସବୁ ଅଭିଯୋଗର ବିଚାର କରିକରି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ନୂଆପଡ଼ା ଜିଲ୍ଲାର କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ନ ହୋଇଥିବାର ଯୁଗ୍ମ ଅଭିଯୋଗ ଶୁଣାଣି ଥି ଜିଲ୍ଲାପାଳ ମଧୁସୂଦନ ଦାସ 137 ଅଭିଯୋଗର ଶୁଣାଣି କରିକରି ଦରକାରୀ ପଦକ୍ଷେପ ନେବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଝାରସୁଗୁଡ଼ା ଜିଲ୍ଲାନ ଇ ବଛରର ଖରିଫ ଧାନଘିନା ଆଇଷ୍ଠାନୁ ମୁଲହିଛି। ଝାରସୁଗୁଡ଼ା ଆର୍ଏମ୍ସି କାର୍ଯ୍ୟାଳୟ ସାମ୍ନା ନଥିବାର ଧାନ ମଣ୍ଡିନ ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ଧାନଘିନାର ଶୁଭାରମ୍ଭ କରିଛନ୍। ଇ ବଛର ଜିଲ୍ଲାନ 7,09,000 କ୍ୱିଣ୍ଟାଲ ଧାନ ଘିନ୍ବାର ଲାଗି ଲକ୍ଷ୍ୟ ଧାରିଜ କରାଯାଇଥିବାର ବେଳେ 21,730 ଜଣ ଚାଷୀ ନାଁ ପଞ୍ଜୀକରଣ କରିଛନ୍। ଧାନଘିନାକେ ଐତ୍କା ବ୍ୟବସ୍ଥିତ କରିବାର ଲାଗି ଆର୍ଏମ୍ସି ତରଫ ମଣ୍ଡିମାନଙ୍କେ ସିସିଟିଭି ଲଗାଯିବାର ସହିତ ବ୍ଲକ ଇଲାକାନ ତହସିଲଦାରମାନେ ମାଜିଷ୍ଟ୍ରେଟ୍ ଦାୟିତ୍ୱ ଥି ରହିବେ। ଫି ମଣ୍ଡି ଲାଗି ଜଣେ ଲେଖା ନୋଡାଲ ଅଫିସର ଆର୍ 4-5 ମଣ୍ଡିକେ ନେଇକରି ଜଣେ ସୁପରଭାଇଜରଙ୍କୁ ଦାୟିତ୍ୱ ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଆଇନସମ୍ମତ ପୁଷ୍ପୁତର ଗ୍ରହଣ କରବାର ବାବଦେ ଗୋଟିଏ ସଚେତନତା ରଥ ବାହାରିଛି। ଏହି ସଚେତନତା ରଥକେ ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଆର୍ ଏସ୍ପି ଖିଲାରୀ ଋଷିକେଶ ଦ୍ୟାନଦେଓ ପତକା ଦେଖାଇକରି ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଜରିଏ ପୁଷ୍ପୁତର ଗ୍ରହଣ କରବାର ବାବଦେ ଜିଲ୍ଲାର 14 ବ୍ଲକ ଆର୍ ସବୁ ପୌରାଞ୍ଚଳ ଆର୍ ବିଜ୍ଞାପିତ ଅଞ୍ଚଳନ ଲୁକୁ ସଚେତନ କରାଯିବା। ସମ୍ବଲପୁର ରେଳବାଇ ବରିଷ୍ଠ ବିଭାଗୀୟ ଯନ୍ତ୍ରୀ ଅମୂଲ୍ୟ ଜ୍ୟୋତି ରାଉତରାୟ, ନୂଆପଡ଼ା ରୋଡ଼ର ଷ୍ଟେସନ ମାଷ୍ଟର ସଦାଶିବ ପ୍ରଧାନ ଆର୍ ନୂଆପଡ଼ା ରୋଡ଼ର ପଏଣ୍ଟସ୍ମ୍ୟାନ୍ ରଞ୍ଜିତ କୁମାରଙ୍କୁ ଟ୍ରେନ୍ର ସୁରକ୍ଷା ଆର୍ ପରିଚାଳନାଥି ଉଲ୍ଲେଖନୀୟ ଅବଦାନ ଲାଗି ପୁରସ୍କୃତ କରାଯାଇଛି। ସମ୍ବଲପୁର ଡିଭିଜନାଲ ରେଲୱେ ମ୍ୟାନେଜର ତୁଷାରକାନ୍ତ ପାଣ୍ଡେ ସେମାନଙ୍କୁ ଉତ୍କର୍ଷ ପ୍ରମାଣପତ୍ର ଆର୍ ନଗଦ ପୁରସ୍କାର ଦେଇଥିଲେ। କେନ୍ଦ୍ର ସରକାର ଦେଶେ ମହିଳାମାନଙ୍କର ସଶକ୍ତିକରଣ ଲାଗି ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରିଛନ୍ କହିଲେ ପ୍ରଧାନମନ୍ତ୍ରୀ। ବୀମା ସଖୀ ଯୋଜନାର କଲେ ଶୁଭାରମ୍ଭ। ରାଜ୍ୟସଭା ଉପନିର୍ବାଚନ ଲାଗି ଓଡ଼ିଶାନୁ ବିଜେପି ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସୁଜିତ କୁମାର। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇର ନୂଆ ଗଭର୍ଣ୍ଣର ଭାବେ ସଞ୍ଜୟ ମଲହୋତ୍ରା ନିଯୁକ୍ତ। ଆଉର୍ ରାଜ୍ୟର 30 ଜିଲ୍ଲାନ ଖୋଲାଯିବା ମେଡିକାଲ କଲେଜ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।